ମାପରୁ ସବୁ ଲୋକମାନଙ୍କେ ଆରେ ସବୁଯାକ ଜିନିଷକେ ବନାଇଲା। ଯେଡ଼ି ବେଲେ ତମେ ତାକେ କହିବାସ ସେ ତମର କଥା ଶୁଣସି, ସେ ତମକେ ସାହାଯ୍ୟ କରସି। ଯୀଶୁ ଖ୍ରୀଷ୍ଟ ମାପରୁ ଆଏ, ମାପରୁ ତମକେ ପ୍ରେରମ କରସି ଆଛେ, ଆରେ ସେ ମିଶା ଇଚ୍ଛା କରସି ଆଛେ କି ତମେ ମନ ମିଶା ତାକେ ପ୍ରେରମ କରା। ଯଦି ତମେ ମାପରୁ କେ ପ୍ରେରମ କରବାସ ତେବେ ତମେ ଖରାପ କାମ ନାଇଁ କରାସ, ମାପରୁ ଖରାପ ଭାବବାଏ। ଯେଡ଼ାଏ ତମେ ଖରାପ କାମ କରଲେ ବେଲେ ମାପରୁ କହିବାଇ ଆଛେ, ତମେ ସବୁ ରକମର ପାପ ଥାନ୍ନୁ, ଆରେ ନୀତି ନିୟମ ଥାନ୍ନୁ, ଆରେ ସବୁ ଖରାପ ଅଭ୍ୟାସ ଥାନ୍ନୁ ଉଠି ଆସା, ସେ ସବୁକେ ଛାଡ଼ି ଦିଆସ। ତେବେ ମୁଇଁ ତମକେ ମୋର ଲକ୍ କରିବି, ମୁଇଁ ତମର ବୁଆ ହେବି, ଆରେ ତମେ ମନ ସବୁ ମୋର ପିଲାଟକି ହେବାସ। ଜନ ମନ ମାପରୁର ପିଲାଟକି ହେବାଏ, ସେ ମନ ନୂଆ ଲକ୍ ହେବାଏ, ଆଗେ ଖରାପ କାମକେ ସେ ମନ ପ୍ରେରମ କରତେ ରେଲାଏ। ଯୀଶୁ ମାପୁରୁ କହିଲା, ମୁଇଁ ସତ କଥା ତମକେ କହିବି ଆଛେ, ତମେ ଆରି ଗଡ଼ଥର ଜଲମ ନେବାକେ ପଡ଼ସି। ଯେଡ଼ାଏ ଆମେ ଯୀଶୁ ମାପୁରୁକେ ବିଶ୍ୱାସ କରବୁ ଆଛୁ, ଆରି ତାକେ ଆମର ଜୀବନ୍ତି ଠାନ୍ ଦେବୁ ଆଛୁ, ତେବେ ଆମେ ନୂଆ ଜଲମ ନେବୁ ଆଛୁ। ଆମେ ମାପୁରୁ ଥାନ୍ନୁ ଜନମ ନେଲୁ ଆଛୁ, ଆରି ମାପୁରୁର ଜୀବନ ଆମର ଲଗେ ଆଛେ। ଆମେ କାହିଁ କାଜେ ମାପୁରୁକେ ଶ୍ରଦ୍ଧା କରବାର, ତାକର କଥା ମାନବାର? ଯୀଶୁ ମାପୁରୁକେ କୁହା କି ସେ ପାପ ଥାନ୍ନୁ ତମକେ ରକ୍ଷା କରବାଏ। ପାପ ବୋଲେ କାହିଟା ଜାନାସ? ମିଚ କହିବାଟା, ଚର୍ବାଟା, ଖରାପ କଥା କହିବାଟା, ଖରାପ କଥା ଭାବବାଟା, ଆରେ ଭିନ୍ ଦେବତାକେ ପୂଜା କରବାଟା ପାପ ଆଏ। ଆମେ ଖାଲି ଗୋଟେକ ମାପୁରୁକେ ମନର କଥା କହିବାର, ଯୀଶୁ ମାପୁରୁକେ। ଯୀଶୁ ମାପୁରୁ ଆକା ବାଟାଏ ସ୍ୱର୍ଗେ ଯିବାକେ, ସେ ଆକା ବାଟାଏ। ତମେ କେବେ ମିଶା ଭିନ୍ ଦେବତାକେ ପୂଜା ନାଇଁ କରବାସ, ଆରେ ମୁଣ୍ଡିଆ ନାଇଁ ମାରବାସ, ମାତର ମାପୁରୁକେ ଆକା ପୂଜା କରବାସ। ମାପୁରୁ ଆମର ବୁହା ଆଏ, ଆରେ ଯୀଶୁ ଆଏ, ଆରେ ପବିତ୍ର ଆତ୍ମା ଆଏ। ଏଟା ହେତୁ ରକା ଯେଡ଼େକ ବେଲେ ତୁମେ ପ୍ରାର୍ଥନା କରବାସ, ତମର ଟଣ୍ଡେ କନି ମିଶା ଭିନ୍ ଦେବତାର ନା ନାହିଁ କହିବାସ, ଖାଲି ମାପୁରୁ ଆକା ପାପକେ କ୍ଷମା କରବାଏ। ଯୀଶୁ ମାପୁରୁ ତାକର ବନିକେ କୁର୍ଷ କାଟେ ଢାଲି କରି ଆମର ପାପକେ କ୍ଷମା କରଲାଏ। ତାକର ବନି ନାଇଁ ଢାଲି ରେଲେ ଆମର ପାପ କ୍ଷମା ନାଇଁ ହେତା, ଆରେ ଆମେ ରକ୍ଷା ନାଇଁ ପାଇତୁ। ତମେ ନିଜେ ମାପୁରୁକେ ପ୍ରାର୍ଥନା କରି ପାରବାସ, ଯୀଶୁ ଆରି ପବିତ୍ର ଆତ୍ମା ସିଧା ତମର କାତାକେ ମାପୁରୁ ଲଗେ ନେବାଏ। କେବେ କନି ଫଟୁକେ ଚିତରକେ ପ୍ରାର୍ଥନା ନାଇଁ କରବାସ, ସେ ମନ ତମକେ ସାହାଯ୍ୟ ନାଇଁ କରିପାରେ, ସେ ମନ ହିଣ୍ଡବାକେ ନାଇଁ ପାରେ, ଆରେ କାତା ହେବାକେ ନାଇଁ ପାରେ। ମାପୁରୁ ମାତର ଗୋଟେକ ଲୋକ ସେ ଏକା ତମକେ ସାହାଯ୍ୟ କରବାଏ। ଏଟା ଖାଲି ଗୋଟେକ ନା, ଯୋନ ନା ଆମକେ ରକ୍ଷା କରସି, ଆରେ ସେ ନା ହେଲା ଯୀଶୁ ନା। ସେ ନା କେ ଡାକା ତେବେ ତମେ ରକ୍ଷା ପାଇବାସ, ପାପକେ ଛାଡ଼ା, ଆରେ ମାପୁରୁକେ କୁହା ମୁଇଁ ଖରାପ କାମ କରତେ ରେଲି, ଆରେ ମାପୁରୁକେ ଧନ୍ୟବାଦ ଦେଇ କରି କୁହା ଆମର ଲାଗି ଯୀଶୁକେ ଇ ଜଗତି ପାଟାଇଲାସ, ଆମର ଲାଗି ମାଡ଼ ଖାଇବାକେ, ଆରେ ମରବା କାଜେ ଯୀଶୁ ମାପୁରୁ ମରଲା, ଆରେ ମରି କରି ଆରି ଉଠଲା, ଆରେ ତାକର ସଙ୍ଗାଡ଼ି ମନକେ କହିଲା, ଆରେ ସେ ମନ ତାକେ ଦେଖଲାଏ ସେ ବାଦଲି ଉପରେ ସ୍ୱର୍ଗତି ଯିବାଟା, ସେ ଏବେ ସ୍ୱର୍ଗତି ଯିବିନେ ଆଚେତ, ଆରେ ଆମର କାଜେ ହାଇତି ପ୍ରାର୍ଥନା କରବାଇ ଆଚେତ। ସେ ତମକେ ଜାନେତ, ସେ କହିଲାନି ମୋର ଲଗେ ଆଶା, ମୁଇଁ ତମକେ ଠେଗିଲି ନାଇଁ ଦେଇ। ଯୀଶୁକେ କୁହା, ମୁଇଁ ତମର ଲଗେ ଆଇଲିନି, ମକେ ତମର ପିଲା କରା, ମୁଇଁ ତମକେ ବିଶ୍ୱାସ କରିବି ଆଛେ।